ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀଠି ଯୋଗ ଦେବା ଲାଗି ଆଇବାକାଏଲ ଭୁବନେଶ୍ୱର ଆସବେ। ଭୁବନେଶ୍ୱର ଜନତା ମଇଦାନଠାରେ ଆଇବାକାଏଲ ଆଉ ପରଦିନ ହେବାର୍କେ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଇବାବ୍ଦେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍, କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ସହଭାଗିତାଥି ଆଇବା ଦିନେ ଓଡ଼ିଶା ଭାରତ ମାନଚିତ୍ରଥି ଶିଳ୍ପର କେନ୍ଦ୍ରସ୍ଥଳୀ ହେବା। ସମ୍ମିଳନୀଥି ରାଇଜେ ପାଖାପାଖି 5,00,000 କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶ ଆର୍ ବିଦେଶନୁ ଭିନ୍ ଭିନ୍ ଶିଳ୍ପ ସଂସ୍ଥାର 7,500 ଅତ୍କା ଶିଳ୍ପ ପ୍ରତିନିଧି ଆର୍ ନିବେଶକ ସମ୍ମିଳନୀଥି ଯୋଗଦେବେ। ସମ୍ମିଳନୀର 3 ଅଧିବେଶନଥି ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀଙ୍କ ଭିତରେ ଆଲୋଚନା କରାଯିବା। ଦୁଇଦିନିଆ ସମ୍ମିଳନୀ ଉତ୍ରୁ ଆଇବା 30 ସାଧାରଣ ଲୋକଙ୍କ ଲାଗି ପ୍ରଦର୍ଶନୀ ଖୋଲା ରହିବା ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଭୁବନେଶ୍ୱର ୟୁନିଟ୍ 5-9 ଆଜ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଆମର ଦେଶ ଆର୍ ତା ସଂସ୍କୃତି ଫି ଭାରତୀୟମାନଙ୍କ ଲାଗି ଗର୍ବ ଆର୍ ଗୌରବର ବିଷୟ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। 76 ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ହୋଇଥିବା ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଭାରତୀୟମ୍ଥି ମୁଖ୍ୟମନ୍ତ୍ରୀ ଗଲାକାଲି ଯୋଗ ଦେଇକରି କହିଛନ୍, ସ୍ୱାଧୀନତାର 50 ତକ୍ ଆମର ଦେଶର କଳାକାରମାନଙ୍କୁ ଉଚିତ ସମ୍ମାନ ଦିଆ ନାଇଁ ଯାଇଥାଏ। କଳାକାରମାନଙ୍କୁ ସମ୍ମାନ ଦେବାର ପ୍ରକ୍ରିୟା 1998 ମସିହା ପହିଲା ଥର ଲାଗି ଗାୟିକା ଏମ୍ଏସ୍ ଶୁଭଲକ୍ଷ୍ମୀଙ୍କୁ ଭାରତରତ୍ନ ଦିଆଯିବାର ସହିତ ମୂଲ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବହୁତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଛନ୍। ନୂଆଦିଲ୍ଲୀଠାରେ ହୋଇଥିବା 76 ସାଧାରଣତନ୍ତ୍ର ଦିବସଥି ଯୋଗ ଦେଇଥିବା ଖାସ୍ ଅତିଥିମାନଙ୍କ ସାଙ୍ଗେ ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଲୋଚନା କରିଛନ୍। ଆକାଶବାଣୀ ଭବନଠାରେ ଅତିଥିମାନଙ୍କ ସାଙ୍ଗେ ଭାବ ବିନିମୟ କରିକରି ଶ୍ରୀ ବୈଷ୍ଣବ କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଶିଷ୍ଟ ଅତିଥିମାନଙ୍କ ସମାଜ ଲାଗି ଅବଦାନ ବାବଦେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମଥି ଉଲ୍ଲେଖ କରିଛନ୍। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୁବର୍ଣ୍ଣପୁର ଜିଲ୍ଲା କଲାପଥର ଗ୍ରାମ ପଞ୍ଚାୟତ ବାବୁପାଲି ଆଉ ମଧୁପୁରଠାରେ 2 ଭିଏସ୍ଏସ୍ କୋଠା ଉଦ୍ଘାଟନ କରିଛନ୍। ଇତାର ସହିତ ମନ୍ତ୍ରୀ ଶ୍ରୀ ନାୟକ 6 ବ୍ଲକର 93 ନୂଆ ଅମୃତ ସରୋବର ଲାଗି ନିହି ରଖିଛନ୍। ଗଣତନ୍ତ୍ର ଦିବସ ଅବସରରେ ଗଲାକାଲି ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରନ ଗୋଟିଏ ରକ୍ତଦାନ ଶିବିର ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିବିରକେ ଉଦ୍ଘାଟନ କରିବାର ସହିତ ଏହି ମହାନ ଦାନ ଲାଗି ବହୁତ ଲୋକଙ୍କର ଜୀବନ ବଞ୍ଚେଇ ହେଉଛି ବୋଲି କହିଛନ୍। ଏହି ଅବସରରେ ଜିଲ୍ଲାପାଳ, ଏସ୍ପି, ବନଖଣ୍ଡ ଅଧିକାରୀ ପ୍ରମୁଖ କୁନୁଆ ଭାବେ ଯୋଗ ଦେଇଥିଲେ। ଇତାର ଛଡ଼ା ମନ୍ତ୍ରୀ ଶ୍ରୀ ସୁରଜ ଜିଲ୍ଲାର ନୂଆ ସଂସ୍କୃତି ଭବନ ବନାବାର ଲାଗି ହୋଇଥିବା ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ବୌଦ୍ଧ ବନପାଲିଠାରେ ଥିବା ଐତିହାସିକ ଭାରତମାତା ମନ୍ଦିରର ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ଦେଶେ ବିରଳ ଏହି ଭାରତମାତା ମନ୍ଦିରକେ ସ୍ୱାଧୀନତା ଆଘନୁ ବୀର ସଂଗ୍ରାମୀମାନେ ସ୍ଥାପନା କରିଥିଲେ। ଆଇଜଭିଲ ଗାଁ ଲୋକେ ଫି ଦିନ ମନ୍ଦିର ପୂଜାପାଠ କରିକରି ଦେଶଭକ୍ତିର ଗୋଟେ ଭିନ୍ନ ଉଦାହରଣ ସାଜିଛନ୍। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ବାଳିକା ବିଦ୍ୟାଳୟଠାରେ ସମଗ୍ର ଶିକ୍ଷା ଜିଲ୍ଲା ଶାଖା ତରଫୁ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଦିବସ 2025 ଉଦ୍ଘାଟିତ ହୋଇଯାଇଛି। ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ମୁଖିଆ କୁନୁଆ ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଛନ୍। ଏହି ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଥିଲା ଆର୍ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବଲାଙ୍ଗୀର ସହରର ଢୁଲୁସୁର ଖେଲପଡ଼ିଆଠାରେ ଗଲାକାଲି 2 ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ଥି ଜିୱାଇଡିସି ନକ୍ଟାସର ଦଲ 3-0 ଗୋଲ୍ଥି ଏନ୍ଏସ୍ ସ୍ପୋର୍ଟିଂ ବଲାଙ୍ଗୀର ଦଲକେ ହରାଇଛି। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗର ଫାଇନାଲ ମ୍ୟାଚ୍ଥି ଗଲାକାଲି ଓଡ଼ିଶା ୱାରିୟର୍ସ ଦଲ ସୁରମା ହକି କ୍ଲବକେ 2-1 ଗୋଲ୍ଥି ହରାଇକରି ଟାଇଟଲର ହକଦାର ହୋଇଛି। ଆଜି ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ବେଲବୁଡ଼ର 6 ପୁରୁଷ ବର୍ଗଥି ମ୍ୟାଚ୍ଥି ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ଖେଲ ହେବା। ସେନ୍ତା ରାତି 8:15 ସୁରମା ହକି କ୍ଲବ ଆଉ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଭିତରେ ମ୍ୟାଚ୍ ହେବା। ରାଜ୍ୟ ଆଇବା 3-4 ତକ୍ ପାଗ ଏନ୍ତା ସୁଖା ରହିବା। ଆଇବାକାଲି ସକାଳ ତକ୍ ରାଜ୍ୟର ବଡ଼ଭାଗି ଜିଲ୍ଲାନ କୁହୁଡ଼ି ଦେଖାଯିବା। 11 ଜିଲ୍ଲାନ ବହଲିଆ କୁହୁଡ଼ି ଦେଖାଯିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଚ୍ଡିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।